26। ପଲିଷ୍ଟିୟ ମାନେ ତାଙ୍କ ଦେବତାଙ୍କ ଉଦ୍ଦେଶ୍ୟରେ ବଳି ଉତ୍ସର୍ଗ କଲେ। ସେମାନେ ସାମସନଙ୍କୁ ବାନ୍ଧି ଗୃହରୁ ଆଣି ସମସ୍ତଙ୍କ ମଧ୍ୟରେ ଉପହାସ କଲେ। ସାମସନ ଈଶ୍ୱରଙ୍କ ଠାରେ ପ୍ରାର୍ଥନା କରି କହିଲେ, ମୋତେ ସ୍ମରଣ କରି ଏ ଥରଟିଏ ପାଇଁ ଶକ୍ତି ପ୍ରଦାନ କର। ପୁଣି ସେ ଗୃହରେ ମୁଖ୍ୟ ସ୍ତମ୍ଭରେ ଆଉଜି ପଡ଼ିଲେ। ଆପଣାର ସମସ୍ତ ଶକ୍ତି ସେ ବୃହତ ଗୃହର ସ୍ତମ୍ଭ ଉପରେ ପ୍ରୟୋଗ କଲେ। ସେଥିରେ ତାହା ଭାଙ୍ଗିଯାଇ ଉପର ମହଲା ଭୁଶୁଡ଼ି ଗଲା। ପୁଣି ସାମସନଙ୍କ ସହ ସମସ୍ତ ପଲିଷ୍ଟିୟ ନେତାମାନେ ସେଠାରେ ମୃତ୍ୟୁବରଣ କଲେ। ଏପରି ଈଶ୍ୱର ପଲିଷ୍ଟିୟଙ୍କ ଉପରେ ସାମସନଙ୍କୁ ଜୟ ପ୍ରଦାନ କଲେ, କିନ୍ତୁ ତାଙ୍କର ଅବାଧ୍ୟତା ଯୋଗୁଁ ସେ ବିଜୟକୁ ଦେଖିପାରିଲେ ନାହିଁ। ବନ୍ଧୁଗଣ, ଯଦି ଆମେ ନିଜକୁ ଈଶ୍ୱରଙ୍କ ଠାରେ ସମର୍ପଣ କରୁ, ତାହେଲେ ଶୈତାନର ମନ୍ଦ କଳ୍ପନାରୁ ରକ୍ଷା ପାଇଁ ସେ ଆମକୁ ଶକ୍ତି ଦେବେ। କିନ୍ତୁ ସେହି ଶକ୍ତିକୁ ଆମେ ଈଶ୍ୱରଙ୍କ ଉଦ୍ଦେଶ୍ୟରେ ବ୍ୟବହାର କରିବା, ନିଜ ଉଦ୍ଦେଶ୍ୟରେ ନୁହେଁ।